ଧ୍ୟାନ ତୋର ଚହ୍ନ ପରି ମୁହଁ ହେଇଛି ବ୍ୟୁଟିଫୁଲ ଧ୍ୟାନ ତୋର ନୀଳ କଇ ଆଖି ଲାଗୁଛି ଫୁଲ ଫୁଲ ବ୍ୟୁଟିଫୁଲ ଧନ ତୋର ନୀଳ କଇ ଆଖି ଲାଗୁଛି କୁଲ କୁଲ ମଲି ଫୁଲିଆ ତୁ ହସ କଳମେ ଗୀତର କେଶ ମଲି ଫୁଲିଆ ତୁ ହସ କଳମେ ଗୀତର କେଶ ଯୋଉ ଏଙ୍ଗେଲରୁ ଦେଖିଲେ ତତେ ସୁନ୍ଦରିଆ ଭାରି ଦୁଚୁ ସଞ୍ଜ ସକାଳେ ବେକାର ତାରେ କାହିଁକି ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ ଶୁଣିବ ପ୍ରେମରେ ପଡ଼ିବ ତୋର ମିଠା କିଣିବାକୁ ଯିବ ନାହିଁ ସିଏ ପାହାଡ ପିସାଲେ ପୁରା ଯିଏ ତୋ କଥା ଶୁଣିବ ପ୍ରେମରେ ପଡ଼ିବ ତୋର ମିଠା କିଣିବାକୁ ଯିବ ନାହିଁ ସିଏ ପାହାଡ ପିସାଲେ ପୁରା କୋଇଲି ପରି ତ ବୋଲି ରାଜହଂସି ପରି ଚାଲି କୋଇଲି ପରି ତ ବୋଲି ରାଜହଂସି ପରି ଚାଲି ଫଟୋ ଉଠେଇ ତୁ ଇନଷ୍ଟାରେ ଛାଡ଼ିଲେ ମିଲିୟନ ଲାଇକ୍ ପାଉଛୁ ସଞ୍ଜ ସକାଳେ ବେକାର ତାରେ କାହିଁକି ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ ଛବି ଅନ୍ଧାର ଘରେ ତ ତୁ ଥିଲେ ଆଲୁଅ କାଇଁ ଲଗେଇବି ଟିଭି ମିରର ଆଗରେ ଠିଆ ହେଲେ ଯାଇ ଲାଗି ଯାଉଛି ତ ଛବି ଅନ୍ଧାର ଘରେ ତ ତୁ ଥିଲେ ଆଲୁଅ କାଇଁ ଲଗେଇବି ଟିଭି ଲହୁଣୀ ପରି ତୋ ଦେହ ଟିକେ ସମ୍ଭାଳିକି ରହ ଲହୁଣୀ ପରି ତୋ ଦେହ ଟିକେ ସମ୍ଭାଳିକି ରହ ଫେସବୁକରେ ତୋ ଫେସ୍ ଦେଖି ମୋ ହାର୍ଟ ହଲେଇ ଦଉଛୁ ସଞ୍ଜ ସକାଳେ ବେକାର ତାରେ କାହିଁକି ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ ମେକଅପ ହଉଛୁ
ନମସ୍କାର ଦର୍ଶକ ବନ୍ଧୁ ଟୁଡେ ୱି ହାଭ୍ ରେକର୍ଡେଡ୍ ୱଣ୍ଡରଫୁଲ୍ ନମ୍ବର ଫର୍ ଦ୍ୟାଟ୍ ଆଇ ଲଭ୍ ଟୁ ଥ୍ୟାଙ୍କ ଏନ୍ ଆର୍ ଷ୍ଟୁଡିଓ ଚ୍ୟାନେଲ୍ ପ୍ରଡକ୍ସନ୍ ହାଉସ୍ ଯାହାଙ୍କ ପାଇଁ ଗୀତ ପସିବୁଲ୍ ହେଇପାରିଛି ୱଣ୍ଡରଫୁଲ୍ ପ୍ରଡ୍ୟୁସର୍ ଆମର ନିରଞ୍ଜନ ସିଂ ସାର୍ ବହୁତ ସୁନ୍ଦର ମ୍ୟୁଜିକ୍ ବାଇ ବସନ୍ତ ମିଶ୍ରା ସାର୍ ଲିରିକ୍ସ ବାଇ ଲେଜେଣ୍ଡାରୀ ଅରୁଣ ମନ୍ତ୍ରୀ ସାର୍ ଅତି ସୁନ୍ଦର ଲେଖା ଅତି ସୁନ୍ଦର କମ୍ପୋଜିସନ୍ ଆଶା କରୁଛି ଆପଣ ସମସ୍ତଙ୍କୁ ବହୁତ ହି ଭଲ ଲାଗିବ ଦୟାକରି ଲାଇକ୍ ସେୟାର୍ ସବସ୍କ୍ରାଇବ୍ କରି ଡେଫିନେଟ୍ଲି ଏନ୍ଜୟ କରିବେ ଧନ୍ୟବାଦ